Hello. Hello.
କେମିତି କହିବି
ହଁ ନା ତୈମିନା ଦିଦି ଆମର ପାଣି ଆସୁନି କିଛି ନି ଆମେ କେତେ 66 ୱାର୍ଡରୁ ଆମେ କହୁଛୁ ଆମେ ପାଣି ଆସୁନି ଆମେ ପାଣି ପାଇଁ ଆମେ ଅନ୍ୟଠୁ ବୋରିଂରୁ ପାଣି ଆଣିକି ସେଠି ପଇସା ଦେବୁ ଆପଣଙ୍କୁ କେମିତି ପଇସା ଦେବୁ ଆମେ ଆମେ ତ ପାଣି ପାଇଁ ଡେଲି ଆମେ ହଇରାଣ ଗାଧୋଇ ପାରୁଛୁ ନା ଖାଇପାରୁଛୁ ନା ରୋଷେଇ କରିପାରୁଛୁ ନା କୁଣିଆ ଗୋଟେ ଆସିଲେ ଆମର ତାଙ୍କର ଗୋଟେ ପାଣି ଦୁଇ ବାଲଟିନ ଦେଲା ଆମେ ଗାଧୋଇ ପାରୁ ତାଙ୍କୁ ଆମେ ପାଣି ପାରୁନୁ ଏଥର ପାଣି ଛାଡିବାର ବ୍ୟବସ୍ଥା କରନ୍ତୁ ପାଣି ଛାଡ ଆମେ ପଇସା ଦେବୁ ପଇସା ଦେବୁ ନା କଣ ମାଗଣା ଖାଇବୁ ସେ କଥା ନାହିଁ ଆମେ ଦେଲେ ଖୁସିଲେ ଆମେ ପଇସା ଦେବୁ ତମର ଯେତେ ମିଟର ଆସିବ ଆମେ ଦେବୁ କିଡ଼ନୀରେ ଯେତେ ଆସିବ ପାଣି ଟାଇମକୁ ଟାଇମ ଛାଡ ତମେ କେତେବେଳେ 10 ବେଳେ କେତେବେଳେ 11 ବେଳେ କେତେବେଳେ 12 ବେଳେ କେତେ ଗୋଟେ ବେଳେ ଏମିତି ପାଣି ଛାଡ କେତେବେଳେ 6 ବେଳେ ଆମେ କେମିତି ଜାଣିବୁ ଯେ ଆମେ ପାଣି ଉଠେଇବୁ ଟାଇମ ଗୋଟେ ଦେଲେ ସିନା ଆମେ ପାଣି ଲଗେଇବୁ ଆମ ପାଣି ତ ହବ ଗୋଟେ ଟାଙ୍କି ବି ନ ପାଣି ହେଲେ ଆମେ କେମିତି ଆମେ ୟୁଜ କରିବୁ ଡେଲି କି ଆମକୁ ଗୋଟେ ଟାଙ୍କି ପାଣି ଦରକାର ଆଉ ପାଣି ପାଇଁ ଡେଲି ମାନେ ହଇରାଣ ଆମେ ଯେବେଠୁ ନେଲେ ପାଣି ଖାଉନୁ ଆଉ ଆମେ ୟାଠୁ ତାଠୁ ପଇସା ଦେଇକିରି ଖାଇବୁ ତା ଆମେ ମିଟର ଲଗେଇବୁ ଲାଭ କଣ କିଛି ନାହିଁ ପାଣି ପାଇଁ ଯେତେ ଜଲ୍ଦି ବ୍ୟବସ୍ଥା କରନ୍ତୁ ଆମେ କରିବୁ ଖୁସି ହବୁ।